ଯୀଶୁଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ଯୋଗୁଁ ଧାର୍ମିକ ନେତାମାନେ ଯୀଶୁଙ୍କ ପ୍ରତି ଈର୍ଷା ହେଲେ ଏବଂ ଯୀଶୁଙ୍କୁ ଈଶ୍ୱର ପଠାଇଛନ୍ତି ବୋଲି ସେମାନେ ବିଶ୍ୱାସ କରିପାରିଲେ ନାହିଁ। ଦିନେ ସେମାନେ ଯୀଶୁଙ୍କୁ ବନ୍ଦୀ କରି ରାଜ୍ୟପାଳଙ୍କ ପାଖକୁ ନେଇଯାଇ ମୃତ୍ୟୁଦଣ୍ଡ ଦେବା ପାଇଁ କହିଲେ, କିନ୍ତୁ ରାଜ୍ୟପାଳ ଯୀଶୁଙ୍କଠାରେ କୌଣସି ଦୋଷ ପାଇଲେ ନାହିଁ। ମାତ୍ର ଲୋକମାନେ ତାଙ୍କ ଉପରେ ଚାପ ପକାଇଲେ, ତେଣୁ ସେ ଲୋକମାନଙ୍କୁ ଖୁସି କରିବା ପାଇଁ ଯୀଶୁଙ୍କୁ ଚାବୁକ ପ୍ରହାର କରାଇଲେ। ତାପରେ ରାଜ୍ୟପାଳ ଯୀଶୁଙ୍କୁ କ୍ରୁଶରେ ଟଙ୍ଗାଇବା ପାଇଁ ସୈନିକମାନଙ୍କୁ ସମର୍ପଣ କଲେ। ଏହାପରେ ସୈନିକମାନେ ଯୀଶୁଙ୍କୁ ରାଜ୍ୟପାଳଙ୍କ ପ୍ରାସାଦକୁ ନେଲେ ଓ ଅନ୍ୟ ସମସ୍ତ ସୈନ୍ୟମାନଙ୍କୁ ଏକାଠି କରି ତାଙ୍କୁ ବିଭିନ୍ନ ଭାବରେ ପରିହାସ କଲେ। ପୁଣି ମୁଣ୍ଡରେ କଣ୍ଟାର ମୁକୁଟ ପିନ୍ଧାଇଲେ, ତାଙ୍କ ମୁଣ୍ଡ ଉପରେ ଛେପ ପକାଇଲେ ଏବଂ କ୍ରୁଶରେ ଟାଙ୍ଗିବା ପାଇଁ ତାଙ୍କୁ ସହରର ବାହାରେ ଥିବା ଗୋଟିଏ ପାହାଡ଼କୁ ନେଇଗଲେ। ସେଠାରେ ସେମାନେ କ୍ରୁଶ ଉପରେ ତାଙ୍କୁ ହାତରେ ଓ ପାଦରେ କଣ୍ଟା ମାରି ଟଙ୍ଗାଇଲେ। ସେତେବେଳେ କ୍ରୁଶ ଉପରେ ଥାଇ ଯୀଶୁ କହିଲେ, ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ତାପରେ ସେମାନେ ଯୀଶୁଙ୍କର ବସ୍ତ୍ରକୁ ନିଜ ନିଜ ଭିତରେ ଗୁଲିବାଣ୍ଟ କରିନେଲେ। ସେମାନେ ଯୀଶୁଙ୍କୁ କ୍ରୁଶ ଉପରେ ଟଙ୍ଗାଇଲା ପରେ ସୈନ୍ୟମାନଙ୍କର ଜଣେ ମୁଖ୍ୟ ଓ ଅନ୍ୟ ସୈନ୍ୟମାନେ ସେଠାରେ ଜଗି ରହିଲେ। କିନ୍ତୁ ଆଶ୍ଚର୍ଯ୍ୟ ଭାବରେ ସେହିଦିନର ମଧ୍ୟାହ୍ନ 12 ଘଣ୍ଟିକା ଠାରୁ ସନ୍ଧ୍ୟା ପ୍ରାୟ 3 ଘଣ୍ଟିକା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ହୋଇଗଲା। ଆଉ ଯୀଶୁ ଉଚ୍ଚ ସ୍ୱରରେ ଚିତ୍କାର କରି ମୃତ୍ୟୁବରଣ କଲେ। ସେତେବେଳେ ଭୂମିକମ୍ପ ହେଲା ଓ ପଥରଗୁଡ଼ିକ ଫାଟିଗଲା। ଏହି ସମସ୍ତ ଘଟଣା ଦେଖି ସେଠାରେ ଜଗି ରହିଥିବା ସୈନ୍ୟମାନଙ୍କର ଜଣେ ମୁଖ୍ୟ ଓ ଅନ୍ୟମାନେ ଡରିଗଲେ ଏବଂ କହିଲେ, ସତରେ ଇଏ ଈଶ୍ୱରଙ୍କର ପୁତ୍ର ଥିଲେ। ଯୀଶୁଙ୍କର ମୃତ୍ୟୁ ପରେ ସନ୍ଧ୍ୟା ସମୟରେ ଯୀଶୁଙ୍କର ଜଣେ ଶିଷ୍ୟ ରାଜ୍ୟପାଳଙ୍କ ନିକଟକୁ ଯାଇ ସମାଧି କାର୍ଯ୍ୟ କରିବା ପାଇଁ ଯୀଶୁଙ୍କର ମରଶରୀରକୁ ମାଗିଲେ ଏବଂ ରାଜ୍ୟପାଳ ଯୀଶୁଙ୍କର ମରଶରୀରକୁ ତାଙ୍କୁ ଦେବା ପାଇଁ ଆଦେଶ ଦେଲେ। ଏହାପରେ ସେହି ଶିଷ୍ୟ ଯୀଶୁଙ୍କ ଶରୀରକୁ ନେଇ ଧଳା ଲୁଗାରେ ଗୁଡ଼ାଇ ଗୁମ୍ଫା ଭିତରେ ରଖିଲେ ଓ ଗୁମ୍ଫା ମୁହଁରେ ଗୋଟିଏ ବଡ଼ ପଥର ରଖିଦେଇ ନିଜ ଘରକୁ ଚାଲିଗଲେ।